ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ରାଇଜେ ଗଲା ବଛର ଠାନୁ ଇ ବଛର ଅତକା 2 ଲକ୍ଷ ମେଟ୍ରିକ ଟନ୍ ଧାନ ଗିନାଯାଇଛେ। ବିଧାନସଭାନ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ରାସନ କାର୍ଡ ହିତାଧିକାରୀମାନଙ୍କ ଲାଗି ଇ KYC ସମୟକେ ବଢ଼ାଲେ ରାଜ୍ୟ ସରକାର। ମୂଲ ହେଲା CBSE 10 আর 12 କ୍ଲାସ ପରୀକ୍ଷା। ଆଉର୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ମୂଲିଛେ FIH ପ୍ରୋ ହକି ଲିଗ୍। ଏଥର ପୁରା ଖବର। ରାଇଜେ ଗଲାକାଲି ତକ 60 ଲକ୍ଷ ମେଟ୍ରିକ ଟନ୍ ଧାନ ଘିନା ସରଲାନ ଆର୍ ଗଲା ବଛରଠାନୁ ଇଟା 2 ଲକ୍ଷ ମେଟ୍ରିକ ଟନ୍ ଅତକା ଧାନ ଘିନା ହେଇଛେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଆଜି ବିଧାନସଭାନ ଗୋଟିଏ ପ୍ରଶ୍ନର ଉତ୍ତର ଦେଇକରି ଶ୍ରୀ ପାତ୍ର କହିଛନ୍, ସରକାର 77 ଲକ୍ଷ ମେଟ୍ରିକ ଟନ୍ ଧାନ ଘିନ୍ବାର୍କେ ଲକ୍ଷ୍ୟ ରଖିଛନ୍। ଧାନ ଘିନା ଆଇବା ମାର୍ଚ୍ଚ ମାସ 31 ତାରିଖ ତକ୍ ଚାଲ୍ବା। ପାଖାପାଖି 12 ଲକ୍ଷ ଚାଷୀ ଏହାଦେ ତକ୍ ଇନ୍ପୁଟ୍ ସବ୍ସିଡି ପାଇସାରିଥିବାର ବେଳେ ଧାନ ବିକ୍ବାର 48 ଘଣ୍ଟା ଭିତରେ ଧାନ ବିକା ଟଙ୍କା ଦିଆଯାଉଛି। ଯେନ୍ ଜାଗାମାନଙ୍କେ କଟନୀ ଛଟନୀ ବାବଦ ଅଭିଯୋଗ ଆସୁଛି ସେନ ବିଭାଗ ତରଫୁ ତୁର୍ତ୍ତି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ରାଜ୍ୟ 21,886 ଅଙ୍ଗନବାଡ଼ି କେନ୍ଦ୍ର ନିଜର ଘର ନାଇଁନ ବୋଲି ବିଧାନସଭାତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। 31,456 ଅଙ୍ଗନବାଡ଼ି କେନ୍ଦ୍ରଟି ବିଦ୍ୟୁତ୍ ସଂଯୋଗ ନାଇଥିବାର ବେଳେ 47,737 କେନ୍ଦ୍ରନ ପାଚେରି ନାଇଁନ ବୋଲି ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରଥି ଉପମୁଖ୍ୟମନ୍ତ୍ରୀ କହିଛନ୍। ସିଆଡ଼େ ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ବିକାଶ ଦିଗେ କାମ କରୁଛନ୍ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ରାଜ୍ୟ ଗଲା 6 ବଛର ଭିତରେ 8,159 ବାଲ୍ୟ ବିବାହ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଆଜି ବିଧାନସଭାତି ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରଥି ଶ୍ରୀମତୀ ପରିଡ଼ା କହିଛନ୍, ନବରଙ୍ଗପୁରନ ସବୁନ ଅତକା 1,347 ବାଲ୍ୟ ବିବାହ ହୋଇଛି। ସେନ୍ତା ଗଞ୍ଜାମନ 966 ଆର୍ କୋରାପୁଟନ 636 ବାଲ୍ୟ ବିବାହ ହୋଇଛି। ଗଲା 6 ବଛର ଭିତରେ 328 ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ ବୋଲି ଭିଲ୍ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରନ କେତେ ଅଳଙ୍କାର ରହିଛେ ସେତାକେ ଖୁବ୍ ଜଲ୍ଦି ରାଜ୍ୟ ସରକାର ସାର୍ବଜନୀନ କରିବେ। ଗନ୍ତି ମନ୍ତ୍ରୀ ସେ ସେବାରୁତ୍ରୁ ରତ୍ନଭଣ୍ଡାରନ କେତେ ଅଳଙ୍କାର ରହିଛେ ସେ ବାବଦ ତଥ୍ୟ ଦିଆଯିବା ବୋଲି ବିଧାନସଭାନ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଏହାଦେ ମରାମତି କାମ ଚାଲୁଛେ ଆଉ ମରାମତି ସେ ସେବାରୁତ୍ରୁ ରତ୍ନଭଣ୍ଡାର ଗନ୍ତିମନ୍ତି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟ ସରକାର ରାସନ କାର୍ଡ ଇ KYC ସମୟକେ ଫେର ଘାଏ 31 ମାର୍ଚ୍ଚ ତକ୍ ବଢ଼େଇଛନ୍। ନେଟୱାର୍କ ସମସ୍ୟା ଥିବାରୁ ଭିନ୍ ଭିନ୍ ଜାଗାନ ହିତାଧିକାରୀମାନେ ଇ KYC କରିନାଇପାରୁଥାଏ। ହେଥିର୍ଲାଗି ଇ KYC ସମୟକେ ଫେର ଘାଏ ବଢ଼ାଯାଇଛେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଇତାର ଆଗନୁ ଇ ସମୟ ଆଜି ଶେଷ ତାରିଖ ଥିଲା। ସରକାରଙ୍କ ତରଫୁ ଭିନ୍ ଭିନ୍ ସମସ୍ୟାର ସମାଧାନ ଲାଗି ଟୋଲ୍ ଫ୍ରି ନମ୍ବର 1967 ଜାରି କରାଯାଇଛି। ଇ ବାବଦେ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍,
ନେଟୱାର୍କ ପ୍ରୋବ୍ଲେମ କାରଣରୁ କିଛି ଲୋକ ଇ KYC କରିବାରୁ ବଞ୍ଚିତ ଅଛନ୍ତି। ସେମାନଙ୍କ ତରଫରୁ ଯେତେବେଳେ ରିକ୍ୱେଷ୍ଟ ଆସିଲା ଯେ ଆଜ୍ଞା ଆମେ ସ୍ଲୋ ନେଟୱାର୍କ କାରଣରୁ ବା ନୋ ନେଟୱାର୍କ କାରଣରୁ ଆମେ କରିପାରୁନାହୁଁ, ଆମକୁ ସମୟ ଦିଆଯାଉ, ସରକାର ଏକା ବିଚାର କରିଛି ଯେ 31 ମାର୍ଚ୍ଚ ପର୍ଯ୍ୟନ୍ତ ଇ KYC ଚାଲିବ। ଇନ୍ ଦି ମିନ୍ ଟାଇମ୍ ଆମେ 31 ମାର୍ଚ୍ଚ ରଖିଛୁ, ଇନ୍ ଦି ମିନ୍ ଟାଇମ୍ ଆମେ ଏହିସବୁ ଜାଗାମାନଙ୍କରେ ନେଟୱାର୍କ ପ୍ରୋବ୍ଲେମଟାକୁ ସଲ୍ଭ କରୁ ଏବଂ 31 ମାର୍ଚ୍ଚ ସୁଦ୍ଧା ଆମେ ଟୋଟାଲ କାର୍ଯ୍ୟକ୍ରମ ସାରିବୁ।
ଭୁବନେଶ୍ୱରନ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ଆଇବା 17 আর 24 তারিখ ଦିନ ବନ୍ଦ ରହିବା। ବିଧାନସଭା ବଜେଟ୍ ଅଧିବେଶନ ଚାଲୁଥିବାରୁ ଏ 2 ସୋମବାର ଦିନ ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 23 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 119 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ RAIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ଦେଇ ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିରେ 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପରିଚାଳିତ 10 আর 12 କ୍ଲାସ୍ ପରୀକ୍ଷା ଆଷ୍ଟାନୁମୂଲ ହୋଇଛି। 10 କ୍ଲାସ୍ ପରୀକ୍ଷା ଆଇବା ମାର୍ଚ୍ଚ 18 ତାରିଖ ତକ ହେବାର୍କେ ଥିବାର ବେଳେ 12 କ୍ଲାସ୍ ପରୀକ୍ଷା ଏପ୍ରିଲ 4 ତାରିଖ ତକ ହେବା। ଦେଶେ 42 লাখ ନୁ ଅଧିକା ଛାତ୍ରଛାତ୍ରୀ 7,800 କେନ୍ଦ୍ରନ ପରୀକ୍ଷା ଦେଉଛନ୍। 10 କ୍ଲାସ୍ ତି ଆଜ ପହିଲା ଦିନେ ଇଂରାଜୀ ବିଷୟଟି ପରୀକ୍ଷା ହୋଇଥିଲା ବେଳେ 12 କ୍ଲାସ୍ ତି ଛାତ୍ରଛାତ୍ରୀମାନେ ଏଣ୍ଟରପ୍ରିନରସିପ୍ ପରୀକ୍ଷା ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ଲାଗି ସାମାଜିକ ଗଣମାଧ୍ୟମ ଜରିଏ ଶୁଭେଚ୍ଛା ଜଣାଇଛନ୍। ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫୁ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ବିଜ୍ଞାନ ଶିକ୍ଷକ ଆର୍ ଛାତ୍ରଛାତ୍ରୀମାନଙ୍କୁ ନେଇକରି ହୋଇଥିବା ଆଲୋଚନା କାର୍ଯ୍ୟକ୍ରମ ଆଜ ଉଦ୍ଯାପିତ ହୋଇଯାଇଛି। ଭୁବନେଶ୍ୱର ସିରିପୁରଠାରେ ଥିବା ଇମେଜ୍ ପରିସନ୍ନ ହୋଇଥିବା ତିନିଦିନିଆ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବଟି ବିଜ୍ଞାନ ଆଉ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଜ୍ଞାନର ଆବଶ୍ୟକତା ଆର୍ ପ୍ରୟୋଗ ଉପରେ କହିଥିଲେ। ଇ ତିନିଦିନିଆ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀମାନଙ୍କ ଭିତରେ ବକ୍ତୃତା, ପ୍ରବନ୍ଧ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ବାଗି ଭିନ୍ ଭିନ୍ ପ୍ରତିଯୋଗିତା। ରାଜ୍ୟ ଖରାଦିନେ ଗ୍ରୀଷ୍ମ ପ୍ରଭାବ ପରିସ୍ଥିତିର ମୁକାବିଲା ଲାଗି ତୟାର ରହିବାର ଆର୍ ପ୍ରତିଷେଧକମୂଳକ ପଦକ୍ଷେପ ନେବାର୍କେ ଗୃହ ନିର୍ମାଣ ଆର୍ ସହରାଞ୍ଚଳ ବିକାଶ ବିଭାଗ ତରଫୁ ମାର୍ଗଦର୍ଶିକା ଜାରି କରାଯାଇଛି। ସହରାଞ୍ଚଳ ନ ପର୍ଯ୍ୟାପ୍ତ ପାଣି ଯୋଗାବାର୍କେ ସୁନିଶ୍ଚିତ କରିବାର ସହିତ ଜଳ ଯୋଗାଣ ଲାଗିଥିବାର ପାଇପ୍ଲାଇନ୍ମାନଙ୍କୁ ଚାଲୁ ରଖିବା ଲାଗି ପରାମର୍ଶ ଦିଆଯାଇଛି। ଇତାର ଛଡ଼ା ଇ ବାବଦେ ଯେନ୍ କେନ୍ସି ଅଭିଯୋଗକେ 24 ଘଣ୍ଟା ଭିତରେ ସମାଧାନ କରିବାର ଲାଗି କୁହାଯାଇଛି। ଇତାର ଛଡ଼ା ପିଇବାର ପାଣି ଅଭାବ ଦେଖାଦେଉଥିବା ଇଲାକାମାନଙ୍କେ ପାଣି ଯୋଗାବାର ଲାଗି ଟ୍ୟାଙ୍କର ବ୍ୟବସ୍ଥା କରିବାର ଲାଗି ପଦକ୍ଷେପ ନିଆଯାଉଛି। ସହରାଞ୍ଚଳ ସ୍ଥାନୀୟ ସଂସ୍ଥାମାନେ ରାସ୍ତା ତରା, ଛକ ଜାଗା, ବସ୍ଷ୍ଟାଣ୍ଡ ଆଉ ରେଳଷ୍ଟେସନମାନଙ୍କେ ପିଇବାର ପାଣି ବାଣ୍ଟବାର କେନ୍ଦ୍ର ଖୋଲବାର୍କେ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱର ବରମୁଣ୍ଡା ବିଜୁ ପଟ୍ଟନାୟକ ପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ମତ୍ସ୍ୟପ୍ରାଣୀ ସମାବେଶଟି ଆଜ ଡକ୍ ଶୋ ହୋଇଯାଇଛି। ଡକ୍ ଶୋଥି 48 ଭିନ୍ ଭିନ୍ ପ୍ରଜାତିର କୁକୁର ଭାଗ ନେଇଥିଲେ। ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ବିଭାଗ ଆଉ ଓଡ଼ିଶା କେନେଲ କ୍ଲବର ମିଳିତ ସହଯୋଗତି ହୋଇଥିବାର ଇ ପ୍ରଦର୍ଶନୀକେ ପ୍ରାଣୀପାଳନ ଆଉ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଉଦ୍ଘାଟନ କରିଥିଲେ। ଇ ବଛର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆଇବା 21 ତାରିଖରୁ ମୂଲ ହୋଇକରି ମାର୍ଚ୍ଚ 6 ତାରିଖ ତକ ହେବା। ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗ ତରଫୁ ପରୀକ୍ଷାକେ ଶାନ୍ତି ଶୃଙ୍ଖଳାତି କରିବାର ଲାଗି ଗୋଟିଏ ପ୍ରସ୍ତୁତି ଆର୍ ପ୍ରଶିକ୍ଷଣ ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାର ଭିନ୍ ଭିନ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିବାର ବେଳେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଛାତ୍ରଛାତ୍ରୀମାନେ ପରୀକ୍ଷାକେ ଚାପମୁକ୍ତ ହୋଇକରି ଦେବାର ଲାଗି ମାର୍ଗଦର୍ଶକ କରବାର୍କେ ଶିକ୍ଷକମାନଙ୍କୁ କହିଥିଲେ। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଆଜି ଜିଲ୍ଲାର ଭିନ୍ ଭିନ୍ ଇଲାକା ବୁଲିକରି ଧାନଘିନା ବାବଦ ସମୀକ୍ଷା କରିଛନ୍। କଣ୍ଟାମାଲ ବ୍ଲକ ପଲସାଗୋରା, ଖଟଖଟିଆ, ମନମୁଣ୍ଡା, କୁରୁମ୍ପଦନ ଧାନମଣ୍ଡି ପରିଦର୍ଶନ କରିକରି ସେ ସମୀକ୍ଷା କରିଛନ୍। ଇତାର ସହିତ ଜଳଯୋଗାଣ ପ୍ରକଳ୍ପ ପରିଦର୍ଶନ କରିକରି ବ୍ୟବସ୍ଥା ବାବଦେ ତଦାରଖ କରିଛନ୍। ଏ ଅବସରରେ କଣ୍ଟାମାଲ ବ୍ଲକ ଲୁକାପଡ଼ା ପାଶେ ଥିବା ତେଲ ନଦୀ ଉପରେ ତିଆରି ହେଉଥିବା ପାନୀୟ ଜଳ ପ୍ରକଳ୍ପକେ ବୁଲିକରି ବାକି ଥିବା ପ୍ରକଳ୍ପ କାମକେ ଜଲ୍ଦି ସାରବାର ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଟ୍ରାଫିକ୍ ଛକଠାରେ ଜଣେ ଯୁଆନ ପିଲା ଠିଆ ହୋଇଥିବାର ବେଳେ ପଛାଡ଼ୁ ଗୋଟିଏ ଟ୍ରକ୍ ପିଟି ଦେବାନୁ ଘଟଣା ଜାଗାନ ତାଙ୍କର ଜୀବନ ଯାଇଛି। ପିଲା ଜଣକ କେସିଙ୍ଗାର ଗହଁତିଆ ପଡ଼ାର ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟିଥିବା ଟ୍ରକ୍ ଡ୍ରାଇଭର ଥାନାନ ଆତ୍ମସମର୍ପଣ କରିଛନ୍। ମୃତକଙ୍କର ପରିବାର ଲୋକ କ୍ଷତିପୂରଣ ଦାବି ନେଇକି ସାଧାରଣ ଲୋକେ ରାସ୍ତାରୋକ କରିଛନ୍। ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମଠାରେ 2 ନମ୍ବର ଅନ୍ତଃଜିଲ୍ଲା ପଶ୍ଚିମ ଓଡ଼ିଶା ବିଜୟ ବାହାଦୁର ସିଂ ଆର୍ ଭୀମସେନ ଛତର ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ 2025 ଆଜ ମୂଲ ହୋଇଛି। ସମ୍ବଲପୁର ଆର୍ ବୌଦ୍ଧ ଜିଲ୍ଲା ଭିତରେ ହୋଇଥିବାର ଉଦ୍ଘାଟନୀ ମ୍ୟାଚ୍ଟି ସମ୍ବଲପୁର ଦଲ 5-0 ଗୋଲ୍ଥି ବୌଦ୍ଧ ଜିଲ୍ଲା ଦଲକେ ହରାଇଛି। ଆଇବାକାଲି ବରଗଡ଼ ଆର୍ ସମ୍ବଲପୁର ଜିଲ୍ଲା ଭିତରେ ମ୍ୟାଚ୍ ହେବା। ଭୁବନେଶ୍ୱର କଳିଙ୍ଗ ହକି ଷ୍ଟାଡିୟମଠାରେ ଆଜଠାନୁ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମୁଲିଛି। ଆଜ ପହିଲା ଦିନେ ମହିଳା ବର୍ଗଥି ଜର୍ମାନୀ ସ୍ପେନ୍ ଭିତରେ ହୋଇଥିବାର ମ୍ୟାଚ୍ଟି ସ୍ପେନ୍ 2-1 ଗୋଲ୍ଥି ଜର୍ମାନୀକେ ହରାଇଛି। ଖବର ଲେଖା ହେବାର ତକ୍ ଭାରତ ଇଂଲଣ୍ଡ ଭିତରେ ଚାଲିଥିବାର ମ୍ୟାଚ୍ଟି ଭାରତ 3-2 ଗୋଲ୍ଥି ଆଗାଡ଼େ ଅଛେ। ସିଆଡ଼େ ପୁରୁଷ ବର୍ଗଥି ଭାରତ ଆର୍ ସ୍ପେନ୍ ଭିତରେ ବେଲବୁଡ଼ର 7:30 ବଜେ ମ୍ୟାଚ୍ ହେବା। ରାଜ୍ୟ ଗଲା ବଛରଠାନୁ ଇ ବଛର ଅତକା 2 ଲାଖ ମେଟ୍ରିକ୍ ଟନ୍ ଧାନ ଘିନା ଯାଇଛି। ବିଧାନସଭା ନ କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାସନ କାର୍ଡ ହିତାଧିକାରୀମାନଙ୍କ ଲାଗି ଇ KYC ସମୟକେ ବଢ଼ାଲେ ରାଜ୍ୟ ସରକାର। ମୂଲ ହେଲା ସିବିଏସ୍ଇ 10 আর 12 କ୍ଲାସ୍ ପରୀକ୍ଷା। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ମୂଲ ହୋଇଛି ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।